ആകാശവാണി. କାର୍ଗିଲ୍ ବିଜୟ ଦିବସ ଅବସରରେ ସଂସଦରେ ପ୍ରାଣବଳି ଦେଇଥିବା ସେନାନୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ, ବୀର ସୈନିକମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଆଜିଠାରୁ ଆରମ୍ଭ ହେଉଛି ପ୍ୟାରିସ୍ ଅଲିମ୍ପିକ୍ସ କ୍ରୀଡ଼ା କୁମ୍ଭ। ଭାରତର ନେତୃତ୍ୱ ନେଉଛନ୍ତି ଶରତ କମଲ ଓ ପିଭି ସିନ୍ଧୁ। କୃଷି ଉତ୍ପାଦ ଆମଦାନୀ ଓ ରପ୍ତାନୀ ନିମନ୍ତେ ଖୁବ୍ ଶୀଘ୍ର ଆରମ୍ଭ ହେବ ଏକୀକୃତ କୃଷି ରପ୍ତାନୀ ସେବା। ଆମେରିକା କଂଗ୍ରେସରେ ଭାରତ ସମର୍ଥନରେ ବିଲ୍ ଆଗତ କଲେ ସିନେଟ୍ ସଦସ୍ୟ। ଏବଂ ମହିଳା ଏସିଆ କପ୍ ଟି20 କ୍ରିକେଟ୍ ସେମିଫାଇନାଲ୍ରେ ଆଉ କିଛି ସମୟ ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା। ଆଜି ଦେଶ 25ତମ କାର୍ଗିଲ୍ ବିଜୟ ଦିବସ ପାଳନ କରୁଛି। 1999 ମସିହାରେ କାର୍ଗିଲ୍ ଯୁଦ୍ଧରେ ପ୍ରାଣବଳି ଦେଇଥିବା ବୀର ଭାରତୀୟ ଯୋଦ୍ଧାମାନଙ୍କୁ ଆଜି ହେଉଛି ଶ୍ରଦ୍ଧାସୁମନ ଅର୍ପଣ କରିବାର ଦିନ। 1999 ମସିହା ଆଜିର ଦିନରେ ଭାରତ ଅପରେସନ୍ ବିଜୟ ଅଭିଯାନରେ ପାକିସ୍ତାନ ବିରୋଧରେ ବିଜୟ ହାସଲ କରିଥିଲା। ଜମ୍ମୁ କାଶ୍ମୀରର କାର୍ଗିଲ୍ ଜିଲ୍ଲାକୁ ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀ ପ୍ରବେଶ କରି ସେହି ସ୍ଥାନକୁ ଅକ୍ତିଆର କରିନେଇଥିଲେ। ଭାରତୀୟ ସେନା ଅକ୍ଲାନ୍ତ ପରିଶ୍ରମ କରି ସେଠାରେ ଭାରତୀୟ ତ୍ରିରଙ୍ଗା ଉଡ଼ାଇଥିଲେ। କାର୍ଗିଲ୍ ଦିବସ ଅବସରରେ ଆଜି ସଂସଦର ଉଭୟ ଗୃହରେ କାର୍ଗିଲ୍ ଯୁଦ୍ଧରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସାହସୀ ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଲୋକସଭାର ବାଚସ୍କତି ଓମ୍ ବିର୍ଲା ବୀର ସୈନିକମାନଙ୍କ ବଳିଦାନକୁ ସ୍କରଣ କରି କହିଛନ୍ତି, କାର୍ଗିଲ୍ ଯୁଦ୍ଧରେ ଆମ ସୈନିକମାନେ ଅଦମ୍ୟ ସାହସ ପ୍ରଦର୍ଶନ କରିଥିଲେ। ଶ୍ରୀ ବିର୍ଲା କହିଛନ୍ତି, 25ତମ କାର୍ଗିଲ୍ ବିଜୟ ଦିବସ ଅବସରରେ ଲୋକସଭା ସେହି ବୀର ଯବାନମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛି। ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧଙ୍ଖଡ଼ କହିଛନ୍ତି, କାର୍ଗିଲ୍ ଯୁଦ୍ଧ ସମୟରେ ଭାରତୀୟ ସଶସ୍ତ ସେନା ଅଦମ୍ୟ ସାହସ ଏବଂ ବୀରତ୍ୱ ପ୍ରଦର୍ଶନ ପୂର୍ବକ ଯେଉଁ ବିଜୟ ହାସଲ କରିଛି, ଆଜି ସାରା ଦେଶ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ 25ତମ ବାର୍ଷିକୀ ପାଳନ କରୁଛି। ସେ କହିଛନ୍ତି, ପ୍ରତିକୂଳ ପରିସ୍ଥିତିରେ ଏବଂ ଦୁର୍ଗମ ଅଞ୍ଚଳରେ ଆମ ସେନାନୀ ଯେଉଁ ଅସାଧାରଣ ବୀରତ୍ୱ ପ୍ରଦର୍ଶନ କରିଛନ୍ତି ଓ ଦୃଢ଼ ସଂକଳ୍ପ ଦେଖାଇଛନ୍ତି, ତାହା ପ୍ରତି ରାଜ୍ୟସଭା ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଉଭୟ ଗୃହରେ ପ୍ରାଣବଳି ଦେଇଥିବା ସୈନିକମାନଙ୍କ ପ୍ରତି ନୀରବ ପ୍ରାର୍ଥନା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଗିଲ୍ ବିଜୟ ଦିବସ ଅବସରରେ ଦେଶର ସଶସ୍ତ ସେନା ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି। ସେ ପ୍ରାଣବଳି ଦେଇଥିବା ସୈନିକମାନଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ 1999 ଅପରେସନ୍ ବିଜୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକମାନଙ୍କୁ ସ୍କରଣ କରିଛନ୍ତି। ସେ କହିଛନ୍ତି, ଆମ ଦେଶର ସୈନିକମାନଙ୍କ ବଳିଦାନ ଓ ବୀରତ୍ୱ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରୁଛି। ପଞ୍ଚବିଂଶ କାର୍ଗିଲ୍ ବିଜୟ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଗିଲ୍ ଯୁଦ୍ଧ ସ୍କାରକୀ ପରିଦର୍ଶନ କରିଛନ୍ତି। ଦେଶ ପାଇଁ କର୍ତ୍ତବ୍ୟ କରି ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନମାନଙ୍କୁ ଶ୍ରୀ ମୋଦି ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଆଜିର ଦିବସ ହେଉଛି ଦେଶକୁ ସୁରକ୍ଷା ଦେଉଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବାର ଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି,
କାର୍ଗିଲ୍ ମେ ହମ୍ନେ କେବଲ ଯୁଦ୍ଧ ନହିଁ ଜିତା ଥା, ହମ୍ନେ ସତ୍ୟ ସଂୟମ ଔର ସାମର୍ଥ୍ୟ କା ଅଦ୍ଭୁତ ପରିଚୟ ଦିଆ ଥା। ଆପ ଜାନତେ ହୈ, ଭାରତ ଉସ ସମୟ ଶାନ୍ତି କେ ଲିଏ ପ୍ରୟାସ କର ରହା, ବଦଲେ ମେ ପାକିସ୍ତାନ ନେ ଫିର ଏକ ବାର ଅପନା ଅବିଶ୍ୱାସୀ ଚେହେରା ଦିଖାୟା, ଲେକିନ ସତ୍ୟ କେ ସାମ୍ନେ ଅସତ୍ୟ ଔର ଆତଙ୍କୀ ହାର ହୁଇ।
ଶ୍ରୀ ମୋଦି କହିଛନ୍ତି, ଆଜିଠାରୁ ସିଙ୍କୁନ୍ ଲା ସୁଡ଼ଙ୍ଗ ପରିଯୋଜନାର କାର୍ଯ୍ୟ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ପ୍ରଥମ ବିସ୍ଫୋରଣ କରି ଏହି ଯୋଜନାର କାର୍ଯ୍ୟ ଆରମ୍ଭ କରିବେ। ଖରାପ ପାଗ ସମୟରେ ଯୋଗାଯୋଗ ରକ୍ଷା ଦିଗରେ ଏହି ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 15,800 ଫୁଟ ଉପରେ 4.1 କିଲୋମିଟର ଲମ୍ବ ଏହି ସୁଡ଼ଙ୍ଗ ସବୁ ସମୟରେ ଯୋଗାଯୋଗ ବ୍ୟବସ୍ଥାକୁ ସୁରକ୍ଷିତ କରିବ। ନିର୍ମାଣ ଶେଷ ହେବା ପରେ ଏହି ସୁଡ଼ଙ୍ଗ ବିଶ୍ୱର ସବୁଠାରୁ ଉଚ୍ଚତମ ସୁଡ଼ଙ୍ଗ ଭାବେ ବିବେଚିତ ହେବ। ସେନାବାହିନୀର ଗମନାଗମନ ବ୍ୟତୀତ ଏହି ସୁଡ଼ଙ୍ଗ ଲଦାଖର ଆର୍ଥିକ ଏବଂ ସାମାଜିକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। 25ତମ କାର୍ଗିଲ୍ ବିଜୟ ଦିବସ ଅବସରରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ କାର୍ଗିଲ୍ ଯୋଦ୍ଧାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେନାର ଉପପ୍ରମୁଖ ଲେଫ୍ଟନାଣ୍ଟ ଜେନେରାଲ ଏନ୍ ରାଜା ସୁବ୍ରମଣି, ନୌସେନାର ଉପମୁଖ୍ୟ ଭାଇସ୍ ଆଡମିରାଲ କେ ସ୍ୱାମୀନାଥନ ଏବଂ ବାୟୁସେନାର ଉପମୁଖ୍ୟ ଏୟାର ମାର୍ଶାଲ ଏପି ସିଂ ଏବଂ ସିଆଇଏସ୍ସିର ଲେଫ୍ଟନାଣ୍ଟ ଜେନେରାଲ ଜନ୍ସନ୍ ପି ମାଥ୍ୟୁ ପ୍ରମୁଖ କାର୍ଗିଲ୍ ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ସୈନିକମାନଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କାର୍ଗିଲ୍ ବିଜୟ ଦିବସ ଅବସରରେ ସେନାର ଯବାନମାନଙ୍କର ବୀରତ୍ୱକୁ ସମ୍ମାନ ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ବାର୍ତ୍ତାରେ ଶ୍ରୀ ଶାହା ହିମାଳୟର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଅଭୂତପୂର୍ବ ପ୍ରଦର୍ଶନ ପୂର୍ବକ ଆମ ଦେଶର ବୀର ସୈନିକମାନେ ଶତ୍ରୁ ସୈନ୍ୟଙ୍କୁ ପରାସ୍ତ କରି କାର୍ଗିଲ୍ରେ ପୁଣି ଥରେ ତ୍ରିରଙ୍ଗା ଉଡ଼ାଇ ଦେଶକୁ ଗୌରବାନ୍ୱିତ କରିଥିଲେ ବୋଲି କହିଛନ୍ତି। ଶ୍ରୀ ଶାହା ସେହି ବୀର ସୈନିକମାନଙ୍କୁ ସମ୍ମାନ ଜଣାଇବା ସହ କୃତଜ୍ଞ ରାଷ୍ଟ୍ର ସେମାନଙ୍କ ବଳିଦାନକୁ କଦାପି ଭୁଲିବ ନାହିଁ ବୋଲି କହିଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କାର୍ଗିଲ୍ ଦିବସ ଅବସରରେ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେଉଛି। ସେ କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ଦେଶରେ 70% ପ୍ରତିରକ୍ଷା ଉପକରଣ ନିର୍ମାଣ କରାଯାଇଛି। ଏହା ବ୍ୟତୀତ ଭାରତ 80 ଦେଶକୁ ପ୍ରତିରକ୍ଷା ଉପକରଣ ରପ୍ତାନୀ ସହ 25,000 କୋଟି ଟଙ୍କାର ଉପକରଣ ରପ୍ତାନୀ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ୟାରିସ୍ ଅଲମ୍ପିକ୍ସ। ପ୍ୟାରିସ୍ ଅଲମ୍ପିକ୍ସ 2024 କ୍ରୀଡ଼ାକୁମ୍ଭ ଆଜିଠାରୁ ଆରମ୍ଭ ହେବ। ପ୍ୟାରିସ୍ର ସିନ୍ ନଦୀ କୂଳରେ ଭାରତୀୟ ସମୟ ଅନୁସାରେ ଆଜି ରାତି 11:00 ଉଦ୍ଘାଟନ ସମାରୋହ ଆୟୋଜିତ ହେବ। ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ଉଦ୍ଘାଟନ ସମାରୋହ ଷ୍ଟାଡିୟମ୍ରେ କରାନଯାଇ ଖୋଲା ସ୍ଥାନରେ କରାଯାଉଛି। ଏଥିରେ ଭାଗ ନେଉଥିବା ବିଭିନ୍ନ ଦେଶର ଖେଳାଳିମାନେ ଏକ ପରେଡ୍ରେ ନେଟ୍ରେଡେମ୍, ପଣ୍ଟ ଡେ ସାର୍ଟ୍ସ ଏବଂ ପଣ୍ଟ ନିଫ୍ ମଧ୍ୟ ଦେଇ ଅତିକ୍ରମ କରିବ। ପ୍ରାୟ 100 ବୋଟ୍ରେ 10,500 କ୍ରୀଡ଼ାବିତ୍ ପରେଡ୍ରେ ଅଂଶଗ୍ରହଣ କରିବେ। ସେହି ପରେଡ୍ ଅଷ୍ଟେରିଜ୍ ସେତୁରୁ ଆରମ୍ଭ ହୋଇ ଆଇଫଲ୍ ଟାୱାର ପର୍ଯ୍ୟନ୍ତ ଯିବ। ସେଠାରେ ଅଲିମ୍ପିକ୍ସ ମଶାଲ ପ୍ରଜ୍ୱଳିତ କରାଯାଇ ସମାରୋହ ଆରମ୍ଭ ହେବ। ଭାରତ ପକ୍ଷରୁ ଶରତ କମଲ ଏବଂ ପିଭି ସିନ୍ଧୁ ଜାତୀୟ ପତାକା ବହନ କରିବେ। ପିଭି ସିନ୍ଧୁ ଅଲିମ୍ପିକ୍ସରେ 2 ଥର ବ୍ୟାଡ୍ମିଣ୍ଟନରେ ପଦକ ଜିତିଛନ୍ତି। ଭାରତୀୟ ଖେଳାଳିମାନେ ପାରମ୍ପରିକ ବେଶଭୂଷାରେ ପରେଡ୍ରେ ଭାଗ ନେବେ। ଦେଶରେ କୃଷି ଉତ୍ପାଦର ରପ୍ତାନୀ ଏବଂ ଆମଦାନୀ କ୍ଷମତା ବୃଦ୍ଧି କରିବା ନିମନ୍ତେ ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦରରେ ଏକୀକୃତ କୃଷି ରପ୍ତାନୀ ସେବା ଆରମ୍ଭ କରାଯିବ। ଜଳ ପରିବହନ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ଦେଶରେ କୃଷିଜାତ ଉତ୍ପାଦଗୁଡ଼ିକର ଆମଦାନୀ ରପ୍ତାନୀ ସହ ସଂରକ୍ଷଣ ପାଇଁ ଅଧିକ ବ୍ୟବସ୍ଥା କରିବା ଲାଗି ଅନୁମତି ପ୍ରଦାନ କରାଯାଇଛି। ସେ କହିଛନ୍ତି, ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି 284 କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରାଯିବ। ସେ କହିଛନ୍ତି, ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କୃଷି ଉତ୍ପାଦ ସଂରକ୍ଷଣ ଏବଂ କୃଷିକ୍ଷେତ୍ରର ବିକାଶ ହେବା ସହ କୃଷକଙ୍କୁ ସେମାନଙ୍କ ଉତ୍ପାଦର ସଠିକ୍ ମୂଲ୍ୟ ମିଳିପାରିବ। ଆମେରିକାର ସିନେଟ୍ ସଦସ୍ୟ ମାର୍କ ରୁବିଓ ଆଜି ଆମେରିକା କଂଗ୍ରେସରେ ଏକ ବିଧେୟକ ଆଗତ କରିଛନ୍ତି। ଏହି ବିଧେୟକର ଉଦ୍ଦେଶ୍ୟ ହେଉଛି ଆମେରିକା ଭାରତ ସହଭାଗିତାକୁ ଦୃଢ଼ କରିବା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍ର ପ୍ରଭାବର ମୁକାବିଲା କରିବା। ପ୍ରଥମ ଥର ପାଇଁ ଆମେରିକା କଂଗ୍ରେସରେ ଏହିଭଳି ଭାରତ ସମର୍ଥନରେ ବିଧେୟକ ଆଗତ ହୋଇଛି। ବିଧେୟକରେ ଭାରତ ସହ ଜାପାନ, ଇସ୍ରାଏଲ, କୋରିଆ ଏବଂ ନାଟୋର ସହଯୋଗୀ ଦେଶମାନଙ୍କ ସହ ଭାଗିଦାରୀ ମଜବୁତ କରିବା ବିଷୟ ସନ୍ନିବେଶିତ ହୋଇଛି। ଏହାଛଡ଼ା ଏହି ବିଧେୟକ ଅନୁଯାୟୀ ଆମେରିକା ଭାରତର ଅଖଣ୍ଡତା ଏବଂ ବିକାଶକୁ ସମର୍ଥନ କରିବା ସହ ଆବଶ୍ୟକ ସୁରକ୍ଷା ସହାୟତା ପ୍ରଦାନ କରିବ। ଏହି ବିଧେୟକରେ ଭାରତର ଉଦ୍ୟୋଗ, ଚିକିତ୍ସା, ପୁଞ୍ଜିନିବେଶ, ସୁରକ୍ଷା ଏବଂ ମହାକାଶ କ୍ଷେତ୍ରରେ ଆମେରିକା ମଧ୍ୟ ସହଯୋଗ କରିବ। ମହିଳା ଏସିଆ କପ୍ T20 କ୍ରିକେଟ୍ ସେମିଫାଇନାଲ୍ ଆଉ କିଛି ସମୟ ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବ। ବାଂଲାଦେଶ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ଶ୍ରୀଲଙ୍କାର ରଣଗିରି ଦାମ୍ବୁଲା ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯିବ। ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏ ରେ ସମସ୍ତ ମ୍ୟାଚ୍ରେ ବିଜୟୀ ହୋଇ ତାଲିକାର ଶୀର୍ଷରେ ଥିବାବେଳେ ଗ୍ରୁପ୍ ବି ରେ ବାଂଲାଦେଶ ଦ୍ୱିତୀୟ ସ୍ଥାନରେ ଅଛି। ଭାରତ ଏପର୍ଯ୍ୟନ୍ତ ବାଂଲାଦେଶ ସହ 22 T20 ମୁକାବିଲାରେ ବାଂଲାଦେଶକୁ 19 ଥର ପରାସ୍ତ କରିଛି। ଆଜି ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ସନ୍ଧ୍ୟାରେ ଖେଳାଯିବ। କାର୍ଗିଲ୍ ବିଜୟ ଦିବସ ଅବସରରେ ସଂସଦରେ ପ୍ରାଣବଳୀ ଦେଇଥିବା ସେନାନୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ, ବୀର ସୈନିକମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଆଜିଠାରୁ ଆରମ୍ଭ ହେଉଛି ପ୍ୟାରିସ୍ ଅଲିମ୍ପିକ୍ସ କ୍ରୀଡ଼ାକୁମ୍ଭ। ଭାରତର ନେତୃତ୍ୱ ନେଉଛନ୍ତି ଶରତ କମଲ ଓ ପିଭି ସିନ୍ଧୁ। କୃଷି ଉତ୍ପାଦ ଆମଦାନୀ ଓ ରପ୍ତାନୀ ନିମନ୍ତେ ଖୁବ୍ ଶୀଘ୍ର ଆରମ୍ଭ ହେବ ଏକୀକୃତ କୃଷି ରପ୍ତାନୀ ସେବା। ଆମେରିକା କଂଗ୍ରେସରେ ଭାରତ ସମର୍ଥନରେ ବିଲ୍ ଆଗତ କଲେ ସିନେଟ୍ ସଦସ୍ୟ ଏବଂ ମହିଳା ଏସିଆ କପ୍ T20 କ୍ରିକେଟ୍ ସେମିଫାଇନାଲ୍ରେ ଆଉ କିଛି ସମୟ ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା।